ଛବି ଆଠ ନହଙ୍କ ସନ୍ତାନମାନଙ୍କର ଅନେକ ସନ୍ତାନ ଜାତ ହେଲେ। ଈଶ୍ୱର ସେମାନଙ୍କୁ ପୃଥିବୀର ସର୍ବତ୍ର ଯାଇ ବାସ କରିବାକୁ କହିଲେ, କିନ୍ତୁ ସେମାନେ ଅଲଗା ହେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ସେମାନେ ଗୋଟିଏ ନଗର ଓ ତହିଁର ଗୋଟିଏ ଗଗନସ୍ପର୍ଶୀ ଗଡ଼ ଗଢ଼ିବାକୁ ସ୍ଥିର କଲେ। ଈଶ୍ୱର ସେମାନଙ୍କର ଅବାଧ୍ୟତା ଓ ଗର୍ବ ଦେଖି କହିଲେ, ଏମାନେ ସମସ୍ତେ ଏକ ଭାଷାବାଦୀ, ଆମେ ତଳକୁ ଯାଇ ସେମାନଙ୍କ ଭାଷାରେ ଭେଦ ଜନ୍ମାଇବା। ଏହି ଛବିରେ ଲୋକମାନଙ୍କୁ ଦେଖନ୍ତୁ, ସେମାନେ ପରସ୍ପରକୁ ବୁଝିପାରନ୍ତି ନାହିଁ, ତେଣୁ ସେମାନେ ନଗର ନିର୍ମାଣ ବନ୍ଦ କରି ବିଭିନ୍ନ ସ୍ଥାନରେ ବାସ କରିବାକୁ ଚାଲିଗଲେ। ଲୋକମାନଙ୍କ ଅବାଧ୍ୟତା ଯୋଗୁଁ ଅନେକ ଭାଷା ସୃଷ୍ଟି ହେଲା। ଅବାଧ୍ୟତା ଲୋକମାନଙ୍କୁ ପରସ୍ପରଠାରୁ ପୁଣି ଈଶ୍ୱରଙ୍କଠାରୁ ଅଲଗା କରେ।